ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରଚାର। ଏହି ପର୍ଯ୍ୟାୟରେ ପାଞ୍ଚଟି ଲୋକସଭା ଏବଂ 35ଟି ବିଧାନସଭା ଆସନ ପାଇଁ ସୋମବାର ଦିନ ଭୋଟ୍ ଗ୍ରହଣ କରାଯିବ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଆସନ୍ତାକାଲିଠାରୁ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ। ଆସନ୍ତା 2026-27 ଆର୍ଥିକ ବର୍ଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ କହିଲେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ। ଏବଂ ଚଳିତ ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା। ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ସୋମବାର ଦିନ ଏହି ପର୍ଯ୍ୟାୟରେ 8ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 49ଟି ଲୋକସଭା ଆସନ ପାଇଁ ଭୋଟ୍ ନିଆଯିବ। ରାଜ୍ୟର 5ଟି ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ ଏହି ସଂସଦୀୟ କ୍ଷେତ୍ରର ପରିସରରେ ଥିବା 35ଟି ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 79,69,887 ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ 18-19 ବର୍ଷ ବୟସ ବର୍ଗର ଯୁବ ଭୋଟର ସଂଖ୍ୟା 2,13,129 ରହିଛି। ସେହିପରି 85 ବର୍ଷରୁ ଊର୍ଦ୍ଧ 55,822 ଜଣ ମତଦାତା ରହିଥିବା ବେଳେ 100 ବର୍ଷରୁ ଊର୍ଦ୍ଧ 1,812 ଜଣ ଭୋଟର ଅଛନ୍ତି। ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ 9,148 ମତଦାନ କେନ୍ଦ୍ର ଓ 14 ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଭୋଟ୍ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଆଚରଣବିଧି ଲାଗୁ ହୋଇଛି। ସେହିଭଳି ଇଭିଏମ୍, ଭିଭିପାଟ୍ ଏବଂ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଧରି ପୁଲିଂ ଅଧିକାରୀମାନେ ବିଭିନ୍ନ ବୁଥ୍ମାନଙ୍କରେ ପହଞ୍ଚୁଛନ୍ତି। ବୌଦ୍ଧ ଜିଲ୍ଲାରେ 411 ମତଦାନ କେନ୍ଦ୍ରର ପୁଲିଂ ଅଧିକାରୀମାନେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ନିର୍ବାଚନ ସାମଗ୍ରୀ ଧରି ଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ ଆଉ 3ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନ ପ୍ରଚାର ସରଗରମ ହେଉଛି। ବିଭିନ୍ନ ରାଜନୈତିକ ଦଳର ପୁରୁଖା ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଜି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଜିଲ୍ଲାର ନରସିଂହପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ନରେନ୍ଦ୍ର ମୋଦି ସରକାରଙ୍କୁ ତୃତୀୟ ଥର ପାଇଁ କେନ୍ଦ୍ରରେ ଏବଂ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ବାଲେଶ୍ୱରଠାରେ ଦଳୀୟ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏବଂ ବିଧାୟକ ମାନସ କୁମାର ଦତ୍ତଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହିତ ଦଳର ଅନ୍ୟ ବରିଷ୍ଠ ନେତାମାନେ ରୋଡ୍ ଶୋ କରି ଭୋଟ୍ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଦଳର ବରିଷ୍ଠ ନେତ୍ରୀ ହେମା ମାଳିନୀ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବେ। ଆସନ୍ତା 21ରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ଭଲପୁର, କେନ୍ଦୁଝର, ପର୍ଜଙ୍ଗ, ନୟାଗଡ଼ରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ବାଲେଶ୍ୱରଠାରେ ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ପୁଣିଥରେ ଓଡ଼ିଶା ଆସି ଦଳର ନିର୍ବାଚନ ପ୍ରଚାରରେ ଯୋଗ ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ଆସନ୍ତା ସୋମବାର ସକାଳ 8ଟାରେ ପୁରୀରେ ପହଞ୍ଚ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ଏକ ରୋଡ୍ ଶୋରେ ଯୋଗଦେବେ। ଏହାପରେ ପ୍ରଧାନମନ୍ତ୍ରୀ ଅନୁଗୁଳ ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପରେ କଟକଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 2026-27 ଆର୍ଥିକ ବର୍ଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ ବୋଲି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଦେଶ ଯେଉଁ ଅଭିବୃଦ୍ଧି ହାରରେ ଆଗକୁ ବଢ଼ୁଛି ତାହା ଆଗାମୀ ଦିନରେ ଜାରି ରହିଲେ ଭାରତ ତୃତୀୟ ଅର୍ଥନୀତିରେ ପରିଣତ ହେବ। ଆଗାମୀ ଦିନରେ ଦେଶର ବୃହତ୍ ମାନବ ସମ୍ଭଳକୁ କୃଷି କ୍ଷେତ୍ରରୁ ବାହାରକୁ ଆଣି ଶିଳ୍ପ ଏବଂ ସେବା ଦିଗରେ ନିୟୋଜିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ପାନଗାରିଆ କହିଛନ୍ତି। ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା ଜୁନ୍ ପହିଲାରେ ଭଦ୍ରକ ଜିଲ୍ଲାର ଗୋଟିଏ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ପାଞ୍ଚଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଭଦ୍ରକ ଜିଲ୍ଲାରେ ନିର୍ବାଚନ ସ୍ଥିତି ନେଇ ଆମ ସମ୍ଭାଦଦାତା ଅଶୋକ କୁମାର ନାୟକଙ୍କ ରିପୋର୍ଟ।
ଭଦ୍ରକ ଜିଲ୍ଲାରେ ଗୋଟିଏ ଲୋକସଭା ଓ ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ସ୍ୱଚ୍ଛ ଅବାଧ ମୁକ୍ତ ନିରପେକ୍ଷ ଭୋଟ୍ ହେବା ସହ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବନ୍ଦର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ କୁଣ୍ଟ ପାଲି ନିବେଦନ କରିଛନ୍ତି। ଚଳିତ ଲୋକସଭା 2024 ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଜେଡିର ମଞ୍ଜୁଲତା ମଣ୍ଡଳ ଏବଂ କଂଗ୍ରେସର ଅନନ୍ତ ପ୍ରସାଦ ସେଠୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଜେପିର ସୂର୍ଯ୍ୟବଂଶୀ ସୁରତ, ବିଜେଡିର ଡାକ୍ତର ସଞ୍ଜୟ ଦାସ, କଂଗ୍ରେସ ରଞ୍ଜନ ବେହେରା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଧାମନଗରରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଜଣାପଡ଼ିଛି। ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପିର ମନମୋହନ ସାମଲ, ବିଜେଡିର ବ୍ୟୋମକ ସେରାଏ, କଂଗ୍ରେସର ଅମୀୟ ମହାପାତ୍ର, ବିଏସ୍ପିର ଶୈଳ କୁମାର ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଚାନ୍ଦବାଲିରେ ମଧ୍ୟ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାର ଲକ୍ଷ୍ୟ କରାଯାଉଛି। ଆକାଶବାଣୀ ଭଦ୍ରକ ଜିଲ୍ଲା ସମ୍ଭାଦଦାତା ଅଶୋକ କୁମାର ନାୟକ।
ଗଞ୍ଜାମ ଜିଲ୍ଲା ଖଲିକୋଟରେ ଘଟିଥିବା ହିଂସା ଘଟଣାର ତଦନ୍ତ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଦ୍ୱାରା ଆରମ୍ଭ ହୋଇଛି। ଏସ୍ଆଇଟି ତଦନ୍ତର ମୁଖ୍ୟ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଧାକିଶନ ଶର୍ମା ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସେହି ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତିର ତଦାରଖ କରୁଛନ୍ତି। ଖଲିକୋଟ ବିଧାନସଭା ଆସନ ପାଇଁ ନିର୍ବାଚନ ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଗଞ୍ଜାମ ଏସ୍ପି ଜଗନ୍ମୋହନ ମୀନା କହିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ପୁଲିସ୍ ଆରକ୍ଷୀ ଅଧୀକ୍ଷକ କହିଛନ୍ତି, ଗଞ୍ଜାମ ଜିଲ୍ଲାର ଏହି ପର୍ଯ୍ୟାୟରେ ଭୋଟ୍ ପାଇଁ 1937 ବୁଥ୍ ମଧ୍ୟରୁ 60% ବୁଥ୍ରେ ୱେବ୍କାଷ୍ଟିଂର ବ୍ୟବସ୍ଥା ସହ ପୁଲିସ୍ ମୁତୟନ କରାଯାଇଛି। ଆସନ୍ତା 25 ତାରିଖରେ ଦେବଗଡ଼ ଜିଲ୍ଲାରେ ହେବାକୁ ଥିବା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 85 ବର୍ଷରୁ ଉର୍ଦ୍ଧ ଭୋଟର ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ୍ ମତଦାନ ଆରମ୍ଭ ହୋଇଛି। ଜିଲ୍ଲାର 85 ବର୍ଷରୁ ଉର୍ଦ୍ଧ 242 ଜଣ ଲୋକ ଏବଂ 206 ଜଣ ଦିବ୍ୟାଙ୍ଗ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ଭୋଟ୍ ଦେଇଛନ୍ତି। ଚଳିତ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏକକ ପିଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁଲାଇ 3-14 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ମିଳିଥିବା ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର 114 ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ 28,954 ପିଜି ସିଟ୍ରେ ନାମ ଲେଖାଯିବ। ପୂର୍ବବର୍ଷ ତୁଳନାରେ 1,138 ପିଜି ସିଟ୍ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ କଳାପଥର ଖାଦାନରୁ ଆଜି 2 ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 3 ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ 2 ଦିନ ତଳେ କଳାପଥର ଖାଦାନରେ ପଥର ଅତଡ଼ା ଖସିପଡ଼ିବାରୁ ଏହି ଦୁର୍ଘଟଣାରେ କିଛି ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ। ସମ୍ବଲପୁର ବିଧାନସଭା ଆସନ ପାଇଁ ପୁଲିଂ କର୍ମଚାରୀ ଓ ପ୍ରିଜାଇଡିଂ ଅଫିସରମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ମତଦାନ ସମ୍ପର୍କିତ ଡ୍ୟୁଟି, ପୁଲିଂ ସମୟ, ଇଭିଏମ୍ ସମେତ ରିଟର୍ଣ୍ଣିଂ ଅଫିସର ଏବଂ ଅନ୍ୟ ପୁଲିଂ ଅଧିକାରୀମାନଙ୍କର କାର୍ଯ୍ୟକୁ ନେଇ ବିସ୍ତୃତ ଭାବରେ ତାଲିମ ଦିଆଯାଇଥିଲା। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁ ପ୍ରବାହ ବୃଦ୍ଧି ପାଉଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ସୋମବାରଠାରୁ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଆସନ୍ତା ବୁଧବାର ଆଡ଼କୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରଚାର। ଏହି ପର୍ଯ୍ୟାୟରେ 5ଟି ଲୋକସଭା ଏବଂ 35ଟି ବିଧାନସଭା ଆସନ ପାଇଁ ସୋମବାର ଦିନ ହେବ ଭୋଟ୍। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଆସନ୍ତାକାଲିଠାରୁ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2 ଦିନିଆ ଓଡ଼ିଶା ଗସ୍ତ ଏବଂ ଚଳିତ ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।